ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନିର୍ବାଚନ ପ୍ରଚାର ଅଭିଯାନରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ଅବତରଣ କରି ସେଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ଶ୍ରୀ ମୋଦି ବାଣୀବିହାର ପର୍ଯ୍ୟନ୍ତ ଏକ ବିଶାଳ ରୋଡ୍ ଶୋ'ରେ ଭାଗ ନେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆମେ ଲଢ଼ି ଆସିଛୁ ଓ ଆଗାମୀ ଦିନରେ ଲଢ଼େଇ ଜାରି ରଖିବୁ। ପରେ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ବିଜେପି ପ୍ରତିଶ୍ରତିବଦ୍ଧ। ରୋଡ୍ ଶୋ' ପରେ ଶ୍ରୀ ମୋଦି ରାଜଭବନରେ ରାତ୍ରିଯାପନ କରିଥିଲେ। ନିର୍ବାଚନ ପ୍ରଚାର କାର୍ଯ୍ୟର ଦ୍ୱିତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ଯିବେ। ପ୍ରଥମେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜନସଭାରେ ଶ୍ରୀ ମୋଦି ସମ୍ବୋଧିତ କରିବେ। ପୂର୍ବାହ୍ନରେ ସେ ବଲାଙ୍ଗୀରରେ ନିର୍ବାଚନୀ ସଭାରେ ଯୋଗଦେବା ପରେ ବରଗଡ଼ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ର ବରାହାଗୁଡ଼ା ଟୋଲ୍ଗେଟ୍ ନିକଟସ୍ଥ ବିକାଶ ଭେଣ୍ଟେଜ୍ ପଡ଼ିଆରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏଥିରେ ରାଜ୍ୟର ଚାରିଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହା ଅନ୍ତର୍ଗତ 28 ବିଧାନସଭା ଆସନ ନିମନ୍ତେ ଆସନ୍ତା ସୋମବାର ଦିନ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ 7,289 ବୁଥ୍ରେ 62,87,222 ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଏଥିରେ 5 ଲୋକସଭା ଆସନ ପାଇଁ 40 ଜଣ ପ୍ରାର୍ଥୀ ରହିଥିବାବେଳେ 35 ବିଧାନସଭା ଆସନ ପାଇଁ 265 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଲୋକସଭା ପାଇଁ 41 ପ୍ରାର୍ଥୀପତ୍ର କାଏମ ରହିଥିଲା ଓ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ। ସେହିପରି ପ୍ରାର୍ଥୀପତ୍ର ଯାଞ୍ଚ ପରେ ବିଧାନସଭା ଆସନ ପାଇଁ 275 ବୈଧ ପ୍ରାର୍ଥୀପତ୍ର ମଧ୍ୟରୁ 10 ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 20 ତାରିଖରେ ମତଦାନ ଅନୁଷ୍ଠିତ ହେବ। କର୍କଟ ସମେତ ଅନ୍ୟ କେତେକ ଜଟିଳ ରୋଗର ନମୁନା ପରୀକ୍ଷା ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସ୍କିଟାଲରେ ଷ୍ଟେଟ୍ ପବ୍ଲିକ୍ ହେଲ୍ଥ ଲାବୋରେଟୋରୀ ସ୍ଥାପନ ହେବ। ଏଥିପାଇଁ 21,62,00,000 ଟଙ୍କାର ବ୍ୟୟବରାଦ କରାଯାଇଥିବା ହସ୍କିଟାଲ ପକ୍ଷରୁ ସୂଚନା ମିଳିଛି। ସେହି ଲାବୋରେଟୋରୀରେ ବାୟୋସ୍ପି ପରୀକ୍ଷା ସମେତ ମାଇକ୍ରୋବାୟୋଲୋଜି, ପାରାସିଟୋଲୋଜିକାଲ ପରୀକ୍ଷା, କଲ୍ଚର ଟେଷ୍ଟ ଓ ରକ୍ତଜନିତ ତ୍ରୁଟି ପରୀକ୍ଷା କରାଯିବ। ଏହାଛଡ଼ା ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଗବେଷଣା ପାଇଁ ସୁବିଧା ମିଳିବ ବୋଲି ଜଣାପଡ଼ିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ 3 ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଶେଷ ହେବାର ମାତ୍ର 24 ମଧ୍ୟରେ ଫଳ ପ୍ରକାଶ କରି ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଗରେ ରହିଛି। ସୂଚନା ଅନୁଯାୟୀ ଯୁକ୍ତ 3 କଳାରେ 13,124 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 11,675 ଜଣ କୃତକାର୍ଯ୍ୟ ହୋଇଥିବାବେଳେ ବିଜ୍ଞାନରେ 3,887 ଏବଂ ବାଣିଜ୍ୟରେ 2,584 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୟୁଜିସି ନେଟ୍ ପରୀକ୍ଷା ପାଇଁ ଆବେଦନ ସମୟସୀମା ଆସନ୍ତା 17 ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଏଥିପାଇଁ ପୂର୍ବରୁ 10 ତାରିଖ ଯାଏଁ ଆବେଦନ ସମୟ ଥିଲା। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଦ୍ୱାରା ହେବାକୁ ଥିବା ଏହି ପରୀକ୍ଷା ପାଇଁ ଆସନ୍ତା 17 ତାରିଖ ସୁଦ୍ଧା ପରୀକ୍ଷା ଫି ଦାଖଲ କରାଯାଇପାରିବ। ଜୁନ୍ 18 ଏହି ପରୀକ୍ଷା ହେବ। ରାଜ୍ୟରେ ଚଳିତ ବର୍ଷ ଏପ୍ରିଲ୍ ମାସରେ ଗାଡ଼ି ବିକ୍ରି 30% ବୃଦ୍ଧି ପାଇଛି। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ଏପ୍ରିଲ୍ ତୁଳନାରେ ଚଳିତ ବର୍ଷ ସେହି ସମୟ ମଧ୍ୟରେ ବିକ୍ରି ପରିମାଣ 43%ରୁ ଅଧିକ ରହିଛି। ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ସେହି ଟ୍ରେନ୍ଗୁଡ଼ିକ ହେଉଛି ସମ୍ବଲପୁର କାଚେଗୁଡ଼ା, ଖୋର୍ଦ୍ଧା ରୋଡ୍ ସିକନ୍ଦରାବାଦ, ଭୁବନେଶ୍ୱର ମୁମ୍ବାଇ ସିଏସ୍ଏମ୍ଟି, ପୁରୀ ପାଲଡିହ, ଭୁବନେଶ୍ୱର ଚେନ୍ନାଇ, ସମ୍ବଲପୁର ଚେନ୍ନାଇ, ଭୁବନେଶ୍ୱର ବେଙ୍ଗାଲୁରୁ ଓ ବ୍ରହ୍ମପୁର କାଚେଗୁଡ଼ା ଏକ୍ସପ୍ରେସ୍ ଟ୍ରେନ୍। ସାଇବର ଅପରାଧରେ ଅପବ୍ୟବହାର ହୋଇଥିବା 28,200 ମୋବାଇଲ୍ ହ୍ୟାଣ୍ଡସେଟ୍କୁ ବ୍ଲକ୍ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମ୍ପୃକ୍ତ ମୋବାଇଲ୍ ହ୍ୟାଣ୍ଡସେଟ୍ଗୁଡ଼ିକରେ ବ୍ୟବହାର ହୋଇଥିବା 2,00,000 ମୋବାଇଲ୍ ସଂଯୋଗକୁ ତୁରନ୍ତ ପ୍ରତ୍ୟାହାର ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ସେହିସବୁ ଜିଲ୍ଲାଗୁଡ଼ିକରେ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।